ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ $48 ବିଲିୟନ ନିବେଶ କରିବ ଆମାଜନ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି ପାଇଛି, 971 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ହୋଇଥିଲା। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗିଜ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି, ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜ୍ଞାପନ କରିଛନ୍ତି। ଆବଶ୍ୟକ ସହାୟତା ପ୍ରଦାନ କରିବା ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ରୋଡ୍ରିଗିଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ଭିତରେ ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିଜ୍ କହିଛନ୍ତି। ରାଜ୍ୟସଭାର 10 ଜଣ ନବନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସେମାନଙ୍କୁ ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ବିଜେପିର ତାଇ ତାଗକ, ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ ଏବଂ ଗୁଜରାଟରୁ ରାଜେଶ ପରମାନନ୍ଦ ଶୁକ୍ଳ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତେଲୁଗୁଦେଶମ ପାର୍ଟିର 3 ଜଣ, ଜନସେନା ପାର୍ଟି, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସର ଜଣେ ଲେଖାଏଁ ସଦସ୍ୟ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ହରିୟାଣାର ଗୁରୁଗ୍ରାମରେ 11 ବ୍ରିକ୍ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଶକ୍ତି ମନ୍ତ୍ରଣାଳୟ କହିଛି ଏହି ବୈଠକରେ ବୈଷୟିକ ସ୍ତରରେ ପ୍ରମୁଖ ଶକ୍ତି କ୍ଷେତ୍ରଗୁଡ଼ିକରେ ସୃଷ୍ଟ ଆହ୍ୱାନର ମୁକାବିଲା ପାଇଁ ଆଲୋଚନା ହେବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ ହେବ। ଏହି 2-ଦିନିଆ ବୈଠକର ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶକ୍ତିମନ୍ତ୍ରୀ ମନୋହରଲାଲ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ର ଏକ ଆଧାର ଭାବେ ପରିଗଣିତ ହୋଇଥାଏ। ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ସମୟ, ସମ୍ବଳ ଏବଂ ସଂସ୍କାରମୂଳକ ନୀତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ବିକାଶଶୀଳ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ବିଶ୍ୱର ସର୍ବବୃହତ ଡିଜିଟାଲ ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରୁଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦକ ଏବଂ ଚାହିଦା ପୂରଣ ରାଷ୍ଟ୍ର ଭାବେ ଉଭା ହୋଇଛି। ଦେଶର ବିଦ୍ୟୁତ୍ କ୍ଷମତା 540 GW ହୋଇଛି। ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସ କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ଦେଶରେ ଏବେ ସୌରଶକ୍ତି କ୍ଷମତା 54 GW ଅଧିକ ହୋଇଛି। ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଏବଂ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ଆସନ୍ତା 27 ତାରିଖରୁ 3-ଦିନିଆ ସେସେଲ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ଐତିହାସିକ ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି। ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ। ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ସୁଦୂରପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ, ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ତେଲଙ୍ଗାନା, ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି, ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ତେଲଙ୍ଗାନାର 4931 କିଲୋମିଟର, ଜାମ୍ମୁ କାଶ୍ମୀରର 2035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଭାରତରେ ଆମାଜନ $48 ବିଲିୟନ ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3 ମ୍ୟାଚ୍ରୁ 2 ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପ୍ରସାରଣ ବେଳକୁ ଭାରତ 4 ବିନିମୟରେ 333 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ରନ୍ର ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2-4 ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍ପରକୁ ଭେଟିବେ। ପରେ ଆସନ୍ତାକାଲି 4:30 ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ। ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164 ବୃଦ୍ଧି। ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ $48 ବିଲିୟନ ନିବେଶ କରିବ ଆମାଜନ। ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।